ନମସ୍କାର। ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଓ ଆତ୍ମିକ ଜୀବନରେ ଉପକୃତ ହୁଅନ୍ତୁ, ବିଶ୍ୱାସ କରନ୍ତୁ ଓ ପାପରୁ ଉଦ୍ଧାର ପାଆନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়। আজর এই পথ প্রদর্শিকা কার্যক্রম আপনার স্বাগত জনায়। আপনার সহযোগ নিমন্ত বিশেষ ধন্যবাদ। আপনার হৃদয়স্পর্শী সাক্ষ্যপাই আমি বিশেষ খুশি। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু যীশু নিশ্চিত ভাবে আপনার সমস্যা সমাধান করবে। কেবল ଆପଣଙ୍କ ପାଇଁ ନୁହେଁ, ଆଜି ଆମର ଯେତେ ଶ୍ରୋତାବନ୍ଧୁମାନେ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରିଅଛନ୍ତି ସେହି ସମସ୍ତଙ୍କ ପାଇଁ ମଧ୍ୟ ଆମମାନେ ପ୍ରାର୍ଥନା କରୁଅଛୁ। ପ୍ରଭୁ ନିଶ୍ଚିତ ଭାବରେ ପ୍ରତ୍ୟେକଙ୍କୁ ସୁରକ୍ଷା କରିବେ। ତାହେଲେ ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ। ଯାହାର ଯାହା ସମସ୍ୟା ଅଛି ପ୍ରଭୁ, ତୁମେ ତାହା ସମାଧାନ କର। ପ୍ରତ୍ୟେକର ଦୁଃଖ ତୁମେ ଦୂର କର। ପ୍ରତ୍ୟେକଙ୍କର ମନ ମଧ୍ୟରେ ପ୍ରଭୁ ତୁମର ସେ ସ୍ୱର୍ଗୀୟ ଶାନ୍ତି ଆନନ୍ଦ ପ୍ରଭୁ ତୁମେ ପ୍ରଦାନ କର। ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ପ୍ରଭୁ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ତୁମେ ସହିତ ପରମେଶ୍ୱର ହୁଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯାତ୍ରା ପୁସ୍ତକ 35 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 37 ପର୍ବର 29 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି 35 ପର୍ବରେ ଆମେ ବିଶ୍ରାମବାର ନେଇ ବିଧି ପ୍ରଦାନ କରାଯାଇଥିବାର ଲକ୍ଷ୍ୟ କରିବା ଓ ସେହି ସମାଗମ ତମ୍ବୁ ନିମନ୍ତେ ସ୍ୱେଚ୍ଛାଦାନ ଏବଂ ବତ୍ସଲେଲ ଓ ଅହଲିଆବକୁ ସମାଗମ ତମ୍ବୁର ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ କରିବା ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା। ଏହି ପର୍ବରେ ଆମେ ତୃତୀୟ ଥର ପାଇଁ ଈଶ୍ୱର ଇସ୍ରାଏଲ ସନ୍ତାନଗଣକୁ ବିଶ୍ରାମବାର ନେଇ ବିଧି ପ୍ରଦାନ କରିବାର ବିଷୟ ଆମେ ଲକ୍ଷ୍ୟ କରିବା। ଦେଖନ୍ତୁ 35 ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ତହିଁ ତାରୁ ମୂଷା ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରି କହିଲେ, ସଦାପ୍ରଭୁ ତୁମମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି। ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମମାନଙ୍କ ନିକଟରେ ପବିତ୍ର ଦିନ ହେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାବିଶ୍ରାମ ଦିନ ହେବ। ଯେ କେହି ସେହି ଦିନ କର୍ମ କରିବ ତାହାର ପ୍ରାଣଦଣ୍ଡ ହେବ। ତୁମେମାନେ ବିଶ୍ରାମ ଦିନରେ ଆପଣମାନଙ୍କ କୌଣସି ବାସସ୍ଥାନରେ ଅଗ୍ନି ଜାଳିବ ନାହିଁ। ଏହି ଅଂଶରେ ବିଶ୍ରାମବାରକୁ ପବିତ୍ର ଭାବେ ପାଳନ କରିବା ନେଇ ଈଶ୍ୱର ପ୍ରକାଶ କରନ୍ତି ଓ ତହିଁ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି, କାରଣ ସୃଷ୍ଟିର ଆରମ୍ଭରୁ ଈଶ୍ୱର ଏହି ଦିନଟିକୁ ପୃଥକ କରିଅଛନ୍ତି। ଈଶ୍ୱର ଛଅ ଦିନ ମଧ୍ୟରେ ସମସ୍ତ ସୃଷ୍ଟି କଲେ, ମାତ୍ର ସପ୍ତମ ଦିନ ବିଶ୍ରାମ କଲେ। ତେଣୁକରି ଏହି ସପ୍ତମ ଦିନଟି ଈଶ୍ୱରଙ୍କର ଦିନ ଓ ଏହି ଦିନଟିକୁ ଆମେ ଯେପରି ଈଶ୍ୱରଙ୍କର ସେବା, ପୂଜା ଓ ଆରାଧନାରେ କ୍ଷେପଣ କରୁ, ଏହା ସେ ଚାହାନ୍ତି। ଏହା ପ୍ରଥମେ ସମସ୍ତ ମନୁଷ୍ୟଙ୍କ ନିମନ୍ତେ ପ୍ରଦାନ କରାଯାଇଥିଲା, ମାତ୍ର ମନୁଷ୍ୟମାନେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ପୂଜା କରିବା ଛାଡ଼ି ଅସତ୍ୟରେ ଜୀବନଯାପନ କରି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କଲେ ଓ ସେମାନେ ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ି ସୃଷ୍ଟ ବସ୍ତୁକୁ ପୂଜା କଲେ ଓ ସେମାନେ ବିଶ୍ରାମବାରକୁ ପବିତ୍ର ରୂପେ ପାଳନ କରିପାରିଲେ ନାହିଁ। ମାତ୍ର ବର୍ତ୍ତମାନ ଏହି ଅଂଶରେ ଆମେ ଲକ୍ଷ୍ୟ କରୁଛୁ ଯେ ଈଶ୍ୱର କହନ୍ତି ଏହି ବିଶ୍ରାମବାର ତାହାଙ୍କ ଓ ଇସ୍ରାଏଲ ସନ୍ତାନଗଣଙ୍କ ମଧ୍ୟରେ ଏକ ଚିହ୍ନ ସ୍ୱରୂପ ହେବ ଓ ସେମାନଙ୍କୁ ଏହି ବିଶ୍ରାମବାରର ପବିତ୍ରତାକୁ ରକ୍ଷା କରିବାକୁ ହେବ। ତେଣୁକରି ସେମାନେ ଯେପରି ସେହି ପ୍ରତିଜ୍ଞାତ କିଣା ଦେଶରେ ପ୍ରବେଶ କରି ତାହା ଅଧିକାର କରି ତହିଁରେ ବସବାସ କରିବା ସମୟରେ ଏହି ବିଶ୍ରାମବାରର ସମସ୍ତ ନୀତିନିୟମକୁ ପାଳନ କରି ତହିଁର ପବିତ୍ରତା ରକ୍ଷା କରନ୍ତି, ଏଥିନିମନ୍ତେ ଈଶ୍ୱର ସେହି ସମସ୍ତ ବ୍ୟବସ୍ଥା ପ୍ରଦାନ କରନ୍ତି ଯାହାକି କେବଳ ଇସ୍ରାଏଲ ସନ୍ତାନଗଣଙ୍କ ନିମନ୍ତେ ପ୍ରଯୁଜ୍ୟ ଥିଲା ଓ ଏହା ବିଶେଷ କରି ସେହି ପ୍ରତିଜ୍ଞାତ କିଣା ଦେଶ ନିମନ୍ତେ ଉଦ୍ଦିଷ୍ଟ ଥିଲା, ଯେପରି ସେମାନେ ସେହି ଦେଶରେ ତାହା ପାଳନ କରି ଈଶ୍ୱରଙ୍କର ପବିତ୍ରତା ରକ୍ଷା କରନ୍ତି। ଯଦି ସେମାନେ ବିଶ୍ରାମବାରରେ କୌଣସି କାର୍ଯ୍ୟ କରନ୍ତି ତାହେଲେ ସେମାନଙ୍କୁ ପ୍ରସ୍ତରାଘାତ କରି ବଧ କରିବା ନିମନ୍ତେ ବ୍ୟବସ୍ଥା ଦିଆଯାଇଥିଲା। ତେବେ ଇସ୍ରାଏଲ ସନ୍ତାନଗଣ ଶନିବାରକୁ ବିଶ୍ରାମ ଦିନ ବୋଲି ପାଳନ କରୁଥିଲେ ଓ ଏହି ବ୍ୟବସ୍ଥା ସେହି ଦେଶ ନିମନ୍ତେ ପ୍ରଯୁଜ୍ୟ ଥିଲା ଯେଉଁ ଦେଶରେ ଇସ୍ରାଏଲ ସନ୍ତାନଗଣ ବସବାସ କରୁଥିଲେ, କିନ୍ତୁ ବର୍ତ୍ତମାନ ସେହି ଶନିବାର ପରିବର୍ତ୍ତେ ରବିବାରକୁ ବିଶ୍ରାମବାର ବୋଲି ପାଳନ କରାଯାଏ ଓ ଏହି ଦିନଟିକୁ ଈଶ୍ୱରଙ୍କ ସେବା, ପୂଜା, ଆରାଧନାରେ ଅତିବାହିତ କରାଯାଏ। ତେବେ ବର୍ତ୍ତମାନ କୌଣସି ଖ୍ରୀଷ୍ଟ ବିଶ୍ୱାସୀ ଏହି ବିଶ୍ରାମବାରର ବିଧିକୁ ଲଙ୍ଘନ କରିବା ଦ୍ୱାରା ମୃତ୍ୟୁବରଣ କରନ୍ତି ନାହିଁ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ବିଶ୍ରାମବାରର ପ୍ରଭୁ ଓ ସେ ଆମମାନଙ୍କୁ ବ୍ୟବସ୍ଥାର ଅଧୀନରୁ ମୁକ୍ତ କରିଅଛନ୍ତି। କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଆମେ ଯଦିଓ ବର୍ତ୍ତମାନ ବ୍ୟବସ୍ଥାର ଅଧୀନରେ ନାହୁଁ, ମାତ୍ର ଖ୍ରୀଷ୍ଟଙ୍କ ଅଧୀନରେ ଅଛୁ। ତେଣୁ ଆମେ ଖ୍ରୀଷ୍ଟଙ୍କର ଆଜ୍ଞା ଅନୁଯାୟୀ ବିଶ୍ରାମବାରକୁ ପାଳନ କରିବାକୁ ହେବ ଓ ଖ୍ରୀଷ୍ଟଙ୍କୁ ଗୌରବ ଦେବାକୁ ହେବ ଏବଂ ତହିଁ ସଙ୍ଗେ ସଙ୍ଗେ ସତ୍ୟରେ ଓ ଆତ୍ମାରେ ଈଶ୍ୱରଙ୍କର ସେବା, ପୂଜା ଓ ଆରାଧନା କରିବାକୁ ହେବ। ତାହେଲେ ଆମେ ଈଶ୍ୱରଙ୍କର ଆଶୀର୍ବାଦର ଅଧିକାରୀ ହୋଇପାରିବା। ଆସନ୍ତୁ ଏହାପରେ ସେହି ସମାଗମ ତମ୍ବୁ ନିମନ୍ତେ ଯେଉଁ ସ୍ୱେଚ୍ଛାଦାନ ଦିଆଯିବାକୁ ଥିଲା ତହିଁ ପ୍ରତି ଟିକେ ଦୃଷ୍ଟି ଦେବା, ଯାହାକି ଚାରିପଦରୁ 9 ପଦ ମଧ୍ୟରେ ଲେଖା ଅଛି। ତେବେ ଏହି ସମାଗମ ତମ୍ବୁ ନିର୍ମାଣ ନିମନ୍ତେ ଯେଉଁ ସମସ୍ତ ଦାନ ସଂଗ୍ରହ କରିବାକୁ ଥିଲା ସେହି ସମସ୍ତ ଦାନ ସ୍ୱେଚ୍ଛାକୃତ ଭାବେ ଦେବାକୁ ଥିଲା, କିନ୍ତୁ କୌଣସି ପ୍ରକାର ବାଧ୍ୟବାଧକତା ହେତୁ ନୁହେଁ। ଏଥିନିମନ୍ତେ ଲୋକମାନଙ୍କୁ ବାଧ୍ୟ କରାଯାଉନଥିଲା, ଏହା ସ୍ୱେଚ୍ଛାକୃତ ଦାନ ଥିଲା। ଏପରିକି ସୁନା, ରୂପା ଓ ପିତ୍ତଳକୁ ଛାଡ଼ି ଅନ୍ୟାନ୍ୟ ଜିନିଷ ମଧ୍ୟ ଦେବାକୁ ଥିଲା, ଯାହାକି ଆମେ ଏଠାରେ ଲକ୍ଷ୍ୟ କରୁଅଛୁ, କାରଣ ସେହି ସମୟରେ ଟଙ୍କା ପଇସାର ବିଶେଷ କାରବାର ନଥିଲା, ମାତ୍ର ଜିନିଷ ବିନିମୟ କରାଯାଉଥିଲା, ଅର୍ଥାତ୍ ଦ୍ରବ୍ୟ ବିନିମୟରେ ଦ୍ରବ୍ୟ ଗ୍ରହଣ କରାଯାଉଥିଲା। ତେଣୁକରି ଇସ୍ରାଏଲ ସନ୍ତାନଗଣ ଟଙ୍କା ପଇସା ଦେବା ପରିବର୍ତ୍ତେ ଈଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ ଜିନିଷପତ୍ର ଦେଉଥିଲେ। ପ୍ରିୟ ବନ୍ଧୁ, ଏହି ପ୍ରକାରେ ଆପଣ ମଧ୍ୟ ଈଶ୍ୱରଙ୍କର ସେବା କରିପାରିବେ। କେବଳ ଯେ ଅର୍ଥ ଈଶ୍ୱରଙ୍କ ସେବା ନିମନ୍ତେ ବ୍ୟବହୃତ ହୋଇପାରିବ ତାହା ନୁହେଁ, ଜିନିଷ ମଧ୍ୟ ଈଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ ବ୍ୟବହୃତ ହୋଇପାରିବ। ଆପଣ ସ୍ୱେଚ୍ଛାକୃତ ଭାବେ ଯାହା କିଛି ଈଶ୍ୱରଙ୍କ ସେବା ନିମନ୍ତେ ଦେବେ ତାହା ଗ୍ରହଣଯୋଗ୍ୟ। କିନ୍ତୁ ଏଠାରେ ମନରେ ପ୍ରଶ୍ନ ଉଠେ ଯେ ଇସ୍ରାଏଲ ସନ୍ତାନଗଣ ସେହି ସମସ୍ତ ବିଭିନ୍ନ ପ୍ରକାରର ଦ୍ରବ୍ୟ କେଉଁଠାରୁ ପାଇଲେ, ଯାହାକି ସେମାନେ ସମାଗମ ତମ୍ବୁ ନିର୍ମାଣ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ଦାନ ଦେଲେ। କାରଣ ଆମେ ଜାଣୁ ଯେ ସେମାନେ ମିଶ୍ର ଦେଶରେ ଦାସତ୍ୱ ବନ୍ଧନରେ ଥିଲେ ଓ ଈଶ୍ୱର ସେମାନଙ୍କୁ ସେହି ଦାସତ୍ୱ ବନ୍ଧନରୁ ମୁକୁଳାଇ ଆଣିଲେ। କିନ୍ତୁ ଏଠାରେ ଗୋଟିଏ ବିଷୟ ସ୍ମରଣ ରଖିବେ ଯେ ଈଶ୍ୱର ସେମାନଙ୍କୁ କହିଥିଲେ, ତୁମେମାନେ ବହୁ ଧନରତ୍ନ ଘେନି ମିଶ୍ର ଦେଶରୁ ବାହାର ହୋଇ ଆସିବ, ଯାହାକି ଯାତ୍ରା ପୁସ୍ତକ 15:14 ଆମେ ପାଠ କରିସାରିଛୁ। ତେବେ ଏହାର କାରଣ ହେଉଛି ଯେ ସେମାନେ ସେମାନଙ୍କର ଦାସତ୍ୱର ପାରିଶ୍ରମିକ ଫେରି ପାଇବାକୁ ଥିଲା। ତେଣୁ ଯେତେବେଳେ ସେମାନେ ମିଶ୍ର ଦେଶ ପରିତ୍ୟାଗ କଲେ, ସେତେବେଳେ ସେମାନେ ଆପଣା ଆପଣା ପ୍ରତିବାସୀମାନଙ୍କଠାରୁ ସେହି ସମସ୍ତ ବହୁମୂଲ୍ୟ ଦ୍ରବ୍ୟ ସଂଗ୍ରହ କରିଥିଲେ ଓ ସେହି ମିଶ୍ରୀୟମାନଙ୍କ ଦୃଷ୍ଟିରେ ଈଶ୍ୱର ଇସ୍ରାଏଲ ସନ୍ତାନଗଣକୁ ଏତେଦୂର ଅନୁଗ୍ରହର ପାତ୍ର କଲେ ଯେ ସେମାନେ ସେମାନଙ୍କୁ ଯାହା କିଛି ମାଗିଲେ ସେମାନେ ସେମାନଙ୍କୁ ତାହା ସବୁ ଦେଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ମିଶ୍ରୀୟମାନଙ୍କର ଅନେକ ଧନରତ୍ନ ସହ ମିଶ୍ର ଦେଶରୁ ବାହାର ହୋଇ ଆସିଲେ ଏବଂ ଏଠାରେ ଆମେ ଦେଖୁଛୁ ଯେ ସେମାନେ ସେହି ସମସ୍ତ ଧନ ସ୍ୱେଚ୍ଛାଧନ ରୂପେ ଈଶ୍ୱରଙ୍କ ସେବା ଉଦ୍ଦେଶ୍ୟରେ ପ୍ରଦାନ କରୁଅଛନ୍ତି। ବାସ୍ତବରେ ଏଠାରେ ଆମେ ଇସ୍ରାଏଲ ସନ୍ତାନଗଣଙ୍କର ଦାନଶୀଳ ମନୋଭାବକୁ ଲକ୍ଷ୍ୟ କରୁଅଛୁ। ଆମର ଯଦି ସେପରି କିଛି ବହୁମୂଲ୍ୟ ଅଳଙ୍କାର ଥାଏ, ତାହେଲେ ଆମେ ନିଜର ଶରୀରକୁ ଅଳଙ୍କୃତ କରିବା ନିମନ୍ତେ ବିଶେଷ ଲାଳୟିତ ହେଉ। ମାତ୍ର ଇସ୍ରାଏଲ ସନ୍ତାନଗଣ ଈଶ୍ୱରଙ୍କର ସେହି ସମାଗମ ତମ୍ବୁ ବା ପବିତ୍ର ଆବାସ ନିମନ୍ତେ ତାହା ପ୍ରଦାନ କରୁଅଛନ୍ତି। ଆଜି କ'ଣ ଆମେ ନିଜର ବହୁମୂଲ୍ୟ ଦ୍ରବ୍ୟକୁ ଈଶ୍ୱରଙ୍କ ଉପାସନା ଗୃହ ନିମନ୍ତେ ବା ତାହାଙ୍କର ସେବା ନିମନ୍ତେ ସ୍ୱେଚ୍ଛାକୃତ ଭାବେ ଦେଇପାରୁଛୁ କି? ଈଶ୍ୱର ତାହା ଦେବା ନିମନ୍ତେ ଆମକୁ ବାଧ୍ୟ କରନ୍ତି ନାହିଁ, ମାତ୍ର ଆମେ ସ୍ୱେଚ୍ଛାକୃତ ଭାବେ ତାହା ଦେବା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇପାରିବା। ତେବେ 10:19 ମଧ୍ୟରେ ଆମେ ଲକ୍ଷ୍ୟ କଲେ ଜାଣିପାରିବା ଯେ ସେହି ସମାଗମ ତମ୍ବୁର ସମସ୍ତ ବିଷୟ ବିଜ୍ଞମନା ଲୋକମାନଙ୍କ ଦ୍ୱାରା ନିର୍ମିତ ହେବାକୁ ଥିଲା। ତେବେ ସେଗୁଡ଼ିକ ମୁଁ ବର୍ତ୍ତମାନ ଆଉ ଅଧ୍ୟୟନ କରିବାକୁ ଯାଉନାହିଁ, କାରଣ ଆମେ ଏଥିପୂର୍ବରୁ ସେହି ସମସ୍ତ ବିଷୟ ନେଇ ଅଧ୍ୟୟନ କରିସାରିଛୁ। ଏହାପରେ 20:29 ମଧ୍ୟରେ ଆମେ ଲକ୍ଷ୍ୟ କରିପାରିବା ଯେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ପରିଭାବେ ସ୍ୱେଚ୍ଛାଦାନ ଦେବାକୁ ଥିଲା, ସେମାନେ ତଦନୁଯାୟୀ ସେହିସବୁ ଆଣିଲେ। ସେମାନେ ସେମାନଙ୍କର ସକ୍ଷମତା ଅନୁଯାୟୀ ଓ ସେମାନଙ୍କ ପାଖରେ ଯାହା ଯାହା ଥିଲା ସେମାନେ ସେହିସବୁ ସ୍ୱେଚ୍ଛାଦାନ ସ୍ୱରୂପେ ସେହି ସମାଗମ ତମ୍ବୁ ନିର୍ମାଣ ନିମନ୍ତେ ସେହିସବୁ ଉପହାର ଆଣିଲେ। ଆସନ୍ତୁ ଏହାପରେ ବତ୍ସଲେଲ ଓ ଅହଲିଆବଙ୍କୁ କିପରି ସେହି ସମାଗମ ତମ୍ବୁର ନିର୍ମାଣ କାର୍ଯ୍ୟ ନିମନ୍ତେ ଆହ୍ୱାନ କରାଗଲା ତାହା ଲକ୍ଷ୍ୟ କରିବା, ଯାହାକି 30:35 ମଧ୍ୟରେ ଲେଖା ଅଛି। ଦେଖନ୍ତୁ, ବତ୍ସଲେଲ ହେଉଛନ୍ତି ଜଣେ ବ୍ୟକ୍ତି ଯାହାଙ୍କୁ କି ଈଶ୍ୱର ସେହି ସମାଗମ ତମ୍ବୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପ୍ରଭୃତିକୁ ନିର୍ମାଣ କରିବା ପାଇଁ ଆହ୍ୱାନ କଲେ ଓ ତାହାଙ୍କୁ ତହିଁ ନିମନ୍ତେ ଜ୍ଞାନ ବୁଦ୍ଧି ବିଦ୍ୟା ଓ କର୍ମ ନୈପୁଣ୍ୟଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କଲେ, ଯେପରି ସେ ତହିଁ ନିମନ୍ତେ ଉପଯୁକ୍ତ ବ୍ୟକ୍ତି ବୋଲି ବିବେଚିତ ହୋଇପାରନ୍ତି ଓ ସେହି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହୋଇପାରନ୍ତି। ଏପରିକି ଈଶ୍ୱର ଅହଲିଆବକୁ ମଧ୍ୟ ଆହ୍ୱାନ କରନ୍ତି, ତାହାକୁ ମଧ୍ୟ ଜ୍ଞାନ ବୁଦ୍ଧି ଓ ବିଦ୍ୟାରେ ପରିପୂର୍ଣ୍ଣ କଲେ ଓ ସେହି ସମସ୍ତ ଉତ୍ତମ ଦାନରେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷିତ କରାଇବା ନିମନ୍ତେ ସକ୍ଷମତା ପ୍ରଦାନ କଲେ। ଦେଖନ୍ତୁ, ସେହି ସମାଗମ ତମ୍ବୁ ଏକ ସୁନ୍ଦର ବିଷୟ ଥିଲା। ଏହା ମରୁଭୂମିରେ ଏକ ରତ୍ନ ପରି ଥିଲା। ଏହା ଯଦିଓ ଦୀର୍ଘକାୟ ପ୍ରାସାଦ ନଥିଲା, ମାତ୍ର ଏହା ଅତି ଚିତ୍ତାକର୍ଷକ ଥିଲା। ଏହି ସମାଗମ ତମ୍ବୁରେ ଅତି ବହୁମୂଲ୍ୟ ବସ୍ତୁଗୁଡ଼ିକ ବ୍ୟବହୃତ ହୋଇଥିଲା, ତେଣୁକରି ଏହାର ନିର୍ମାଣ କାର୍ଯ୍ୟ ଅତି ବ୍ୟୟବହୁଳ ଥିଲା। ଏହି ସମାଗମ ତମ୍ବୁ ଈଶ୍ୱରଙ୍କର ବହୁମୂଲ୍ୟ ରତ୍ନ ଓ ଏହା ତାହାଙ୍କ ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରତିଛବି, କାରଣ ଏହା ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ ଓ ଖ୍ରୀଷ୍ଟଙ୍କର କାର୍ଯ୍ୟକୁ ତଥା ତାଙ୍କର ବ୍ୟକ୍ତିତ୍ୱକୁ ରୂପାୟିତ କରେ। ତେବେ ଏଠାରେ ଆମେ 35 ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ 36 ଅଧ୍ୟୟନ କରିବାକୁ ଯିବା। ଏହି ପର୍ବରେ ଆମେ ସେହି ସମାଗମ ତମ୍ବୁର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବାକୁ ଯିବା। ଏଥିପୂର୍ବରୁ ଆମେ ଏହି ସମାଗମ ତମ୍ବୁର ନିର୍ମାଣ ଶୈଳୀ ବିଷୟ ନେଇ ଅଧ୍ୟୟନ କରିଥିଲୁ, ଅର୍ଥାତ୍ ଏହାକୁ କିପରି ନିର୍ମାଣ କରିବାକୁ ହେବ ସେହି ବିଷୟ ନେଇ ଯେଉଁ ସମସ୍ତ ନିୟମ ପ୍ରଦାନ କରାଯାଇଥିଲା ତାହା ଦେଖିଥିଲୁ। ମାତ୍ର ଏହି ପର୍ବରେ ଆମେ ଏହାର ନିର୍ମାଣ କାର୍ଯ୍ୟ ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା। ବର୍ତ୍ତମାନ ଆମେ ଦେଖିବା ଯେ ସେମାନେ ଏହି ସମାଗମ ତମ୍ବୁକୁ ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ ନିର୍ମାଣ କରିବାକୁ ଯାଉଅଛନ୍ତି। ତେବେ ଏହି ସମାଗମ ତମ୍ବୁକୁ ଯେଉଁପରି ପ୍ରଣାଳୀରେ ନିର୍ମାଣ କରାଯାଇଥିଲା ତାହା ଲକ୍ଷ୍ୟ କରିବା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେହେତୁ ଏହା ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ, ଯେହେତୁ ଏହି ସମସ୍ତ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ଦେଖନ୍ତୁ, 36 ପ୍ରଥମ ପଦରେ ଏହିପରି ଲେଖା ଅଛି, ଏ ନିମନ୍ତେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞାନୁସାରେ ପବିତ୍ର ସ୍ଥାନର କାର୍ଯ୍ୟସକଳ ରଚନା କରିବାକୁ ସଦାପ୍ରଭୁ ବତ୍ସଲେଲ ଓ ଅହଲିଆବ ପ୍ରଭୃତି ଯେଉଁମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦେଇଅଛନ୍ତି ସେହିସବୁ ବିଜ୍ଞମାନା ଲୋକେ କର୍ମ କରିବେ। ଲକ୍ଷ୍ୟ କରିବେ, ସେମାନଙ୍କ ପ୍ରତ୍ୟେକ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମାନା ଲୋକ ଈଶ୍ୱରଙ୍କଠାରୁ ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହୋଇ ସେହି ସମାଗମ ତମ୍ବୁର ନିର୍ମାଣ କାର୍ଯ୍ୟରେ ଲାଗିଯାଇଥିଲେ। ଏବଂ ଏହି ଲୋକମାନଙ୍କର ଦାୟିତ୍ୱରେ ବତ୍ସଲେଲ ରହିଥିଲେ। ଏହାପରେ ଦୁଇ ପଦରୁ ସାତ ପଦ ମଧ୍ୟରେ ଆମେ ଦେଖୁ ଯେ ଏକ ଚମତ୍କାର ବିଷୟ ଯାହାକି ଈଶ୍ୱରଙ୍କ କାର୍ଯ୍ୟ କିପରି କରିବାକୁ ହୁଏ ତାହା ଆମକୁ ଶିକ୍ଷା ଦିଏ। ଦେଖନ୍ତୁ, ସେମାନେ କୌଣସି ବାଧ୍ୟବାଧକତା ହେତୁ ଈଶ୍ୱରଙ୍କ କାର୍ଯ୍ୟ କରୁନଥିଲେ, ମାତ୍ର ଆନନ୍ଦର ସହିତ ଓ ଉତ୍ସାହର ସହିତ ଏବଂ ଏକ ବୋଝର ସହିତ କରୁଥିଲେ। ସେମାନେ ସମୟକୁ ଦେଖୁନଥିଲେ, ସେମାନେ ଏହାକୁ ଏକ କାର୍ଯ୍ୟ ବୋଲି ଭାବୁନଥିଲେ ବା ଏକ କର୍ତ୍ତବ୍ୟ ସାଧନ ଦୃଷ୍ଟିରୁ କରୁନଥିଲେ, ମାତ୍ର ନିଜର ଦେହ ମନ ପ୍ରାଣ ଦେଇ ସେହି କାର୍ଯ୍ୟ କରିବା ନିମନ୍ତେ ଆଗେଇ ଯାଇଥିଲେ। ସେମାନେ କେବଳ ସ୍ୱେଚ୍ଛା ଦାନ ଦେଇନଥିଲେ, ମାତ୍ର ଏଥିନିମନ୍ତେ ନିଜକୁ ସ୍ୱେଚ୍ଛାକୃତ ଭାବେ ଉତ୍ସର୍ଗ କରିଥିଲେ। ଆପଣ ଏଠାରେ ଏକ ଆଶ୍ଚର୍ଯ୍ୟର ବିଷୟ ଲକ୍ଷ୍ୟ କରିବେ ଯେ ସେମାନେ ଏତେ ଅଧିକ ଭାବେ ଦାନ ଦେଲେ ଯେ ସେହି ସମାଗମ ତମ୍ବୁର ନିର୍ମାଣ ନିମନ୍ତେ ଯେତିକି ବିଷୟର ପ୍ରୟୋଜନ ଥିଲା ତାହାଠାରୁ ଅଧିକ ହୋଇଗଲା। ଆଉ ଶେଷରେ ମୂଷା ସେମାନଙ୍କୁ ସ୍ୱେଚ୍ଛା ଦାନ ଆଉ ନ ଆଣିବା ନିମନ୍ତେ କହିଲେ। ବାସ୍ତବରେ ଏପରି ଦାନ ଦେବା କ୍ୱଚିତ୍ ଦେଖାଯାଏ। ସେମାନେ ପ୍ରଭୁଙ୍କ ସେବା କାର୍ଯ୍ୟ ନିମନ୍ତେ ସ୍ୱେଚ୍ଛାଦାନ ଦେବାକୁ କୁଣ୍ଠିତ ନଥିଲେ କି ଦାନ ଦେଇ କ୍ଲାନ୍ତ ହେଉନଥିଲେ, ମାତ୍ର ଉଦାରତାର ସହିତ ଦାନ ଦେଉଥିଲେ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କ ଜୀବନରୁ ସେହିପରି ସେବାର ମନୋଭାବ ଓ ଦାନ ଦେବାର ମନୋଭାବକୁ ଆଶା କରନ୍ତି। ଆମେ ଯଦି ତାହାଙ୍କର ସେବା କରୁ ତାହେଲେ ହୃଷ୍ଟ ଚିତ୍ତରେ ଓ ଆନନ୍ଦ ମନରେ କରିବାକୁ ହେବ, ଓ ଯଦି ଦାନ ଦେଉ ତାହେଲେ ସେହି ଦାନ ମଧ୍ୟ ହୃଷ୍ଟ ଚିତ୍ତରେ ଦେବାକୁ ହେବ। କିନ୍ତୁ ଆମେ ଯଦି ଦୁଃଖିତ ମନରେ ବା ଏକ ବାଧ୍ୟବାଧକତା ଭାବେ ବା କେବଳ ନିଜର ସ୍ୱାର୍ଥ ନିମନ୍ତେ କରୁ ତାହେଲେ ତାହା କେବେ ହେଲେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଇପାରିବ ନାହିଁ। ପ୍ରଭୁ କାହାକୁ ତାହାଙ୍କ ସେବା ନିମନ୍ତେ ବାଧ୍ୟ କରନ୍ତି ନାହିଁ, ମାତ୍ର ସେ ଆହ୍ୱାନ ଦିଅନ୍ତି। ଯଦି ଆମେ ସେହି ଆହ୍ୱାନକୁ ସ୍ୱତଃପ୍ରବୃତ୍ତ ଭାବେ ଗ୍ରହଣ କରି ତାହାଙ୍କ ନିମନ୍ତେ ଆଗେଇ ଆସୁ ତାହେଲେ ସେ ତହିଁରେ ସନ୍ତୁଷ୍ଟ ହୁଅନ୍ତି ଓ ଆମେମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇପାରିବା। କିନ୍ତୁ ଯଦି ଆମେ ଈଶ୍ୱରଙ୍କ ସେବା ନିମନ୍ତେ ଦାନ ଦେଉ ବା ନିଜକୁ ଉତ୍ସର୍ଗ କରୁ ତାହେଲେ ସ୍ୱଚ୍ଛନ୍ଦ ମନରେ ତାହା କରୁ। ତେବେ ପ୍ରଥମେ ଆମେ ସେହି ଯବନିକା ସକଳ ବିଷୟ ନେଇ ଅଧ୍ୟୟନ କରି ଆଲୋଚନା କରିବାକୁ ଯିବା, ଯାହାକୁ କି ସମାଗମ ତମ୍ବୁର ଛାତ ବୋଲି କୁହାଯାଏ। ଦେଖନ୍ତୁ, ଆଠ ଓ ନଅ ପଦରେ ଏହିପରି ଲେଖା ଅଛି, ଅନନ୍ତର କର୍ମକାରୀମାନଙ୍କ ମଧ୍ୟରେ ପ୍ରତ୍ୟେକ ବିଜ୍ଞମାନ ଲୋକ ବଳାଶୁଭ୍ର କ୍ଷମସୂତ୍ର ଓ ନୀଳ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ର ଦ୍ୱାରା ଆବାସର ଦଶ ଯବନିକା ପ୍ରସ୍ତୁତ କଲେ, ପୁଣି ତହିଁ ମଧ୍ୟରେ ଶିଳ୍ପକର୍ମରେ କିରୁବର ଆକୃତି କଲେ। ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ, ପ୍ରତ୍ୟେକ ଯବନିକା ଚାରି ହସ୍ତ ପ୍ରସ୍ଥ ଓ ସମସ୍ତ ଯବନିକାର ସମାନ ପରିମାଣ ଥିଲା। ଦେଖନ୍ତୁ, ଏହି ଛାତ ଦଶଟି ଯବନିକା ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏବଂ ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ ଓ ଚାରି ହସ୍ତ ପ୍ରସ୍ଥ ବିଶିଷ୍ଟ ଥିଲା। ଏହି ଶୁଭ୍ର କ୍ଷମସୂତ୍ରରେ ନିର୍ମିତ ଯବନିକା ସକଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତାକୁ ଉପସ୍ଥାପିତ କରୁଥିଲା। ଏହା ତାହାଙ୍କର ଚରିତ୍ର ଓ କାର୍ଯ୍ୟ ବିଷୟରେ ପ୍ରକାଶ କରୁଥିଲା। ଏହା ସେହି ଧାର୍ମିକତାକୁ ପ୍ରକାଶ କରୁଥିଲା ଯାହାକି ସେ ଆମମାନଙ୍କ ନିମନ୍ତେ ପ୍ରଦାନ କରିଅଛନ୍ତି, ଯେପରି ଆମେ ସେହି ଧାର୍ମିକତା ରୂପ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହୋଇପାରୁ। ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବେ ଯେ ଖ୍ରୀଷ୍ଟ ଆମମାନଙ୍କର ଆବଶ୍ୟକତା ପୂରଣ କରିବା ନିମନ୍ତେ ଏକମାତ୍ର ସମର୍ଥ ଈଶ୍ୱର। ସେ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ ସମର୍ଥ ଓ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସମର୍ଥ ଈଶ୍ୱର। ଏହାପରେ ଦଶ ପଦରୁ ଅଠର ପଦ ମଧ୍ୟରେ ସେହି ଯବନିକା ସକଳକୁ କିଭଳି ସଂଯୁକ୍ତ କରାଯାଇ ବ୍ୟବହାର କରାଯାଇଥିଲା ତାହା ଦେଖିବାକୁ ପାଉ। ଏତଦ୍ବ୍ୟତୀତ ଆଉ ତିନୋଟି ଛାତ ବିଷୟ ନେଇ ମଧ୍ୟ ଦେଖିବାକୁ ପାଉ। ସେଗୁଡ଼ିକ ହେଲା ଛାଗଲମର ଛାତ, ରକ୍ତିକୃତ ମେଷ ଚର୍ମର ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଛାତ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ମୁଁ ସେହିସବୁକୁ ଆଉ ଅଧ୍ୟୟନ କରିବାକୁ ଯାଉନାହିଁ। ତା ଛଡ଼ା ତହିଁ ଉପରେ ବିଶେଷ କିଛି ଆଲୋଚନା କରି ସମୟ ନଷ୍ଟ କରିବାକୁ ମୁଁ ଚାହେଁ ନାହିଁ। ଆପଣଙ୍କ ନିକଟରେ ଯଦି ପବିତ୍ର ବାଇବଲ ଥାଏ ତାହେଲେ ଆପଣ ତାହା ଆପଣଙ୍କର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ସମୟରେ ଅଧ୍ୟୟନ କରିନେବେ। ଆସନ୍ତୁ ଏହାପରେ ସେହି ସମାଗମ ତମ୍ବୁର ପଟା ଓ ସେହି ପଟାକୁ ପରସ୍ପର ସହିତ ସଂଯୁକ୍ତ କରିବା ନିମନ୍ତେ ଯେଉଁସବୁ ଚୁଙ୍ଗି ବ୍ୟବହୃତ ହୋଇଥିଲା ତାହା ଲକ୍ଷ୍ୟ କରିବା, ଯାହାକି କୋଡ଼ିଏ ପଦରୁ ଚଉତିରିଶ ପଦ ମଧ୍ୟରେ ଲେଖା ଅଛି। ଦେଖନ୍ତୁ, ସେହି ଛାଗଲମର ଛାତ ଓ ମେଷଚର୍ମର ଛାତ ଏବଂ ପଟା ଓ ଚୁଙ୍ଗି ପ୍ରଭୃତି ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରେ। ଲକ୍ଷ୍ୟ କରନ୍ତୁ, ସେହି ଆବାସଟି ବା ପ୍ରକୃତ ସମାଗମ ତମ୍ବୁଟି ଦୈର୍ଘ୍ୟରେ ତିରିଶ ହାତ, ପ୍ରସ୍ଥରେ ଦଶ ହାତ ଓ ଉଚ୍ଚତାରେ ମଧ୍ୟ ଦଶ ହାତ ବିଶିଷ୍ଟ ଥିଲା। ତେଣୁକରି ଏହି ପଟାଗୁଡ଼ିକ ଦୈର୍ଘ୍ୟରେ ଦଶ ହାତ ଓ ପ୍ରସ୍ଥରେ ଦେଢ଼ ହାତ ଏବଂ ଏହି ପଟାଗୁଡ଼ିକ ସିଟିମ୍ କାଷ୍ଠରେ ନିର୍ମିତ ହୋଇଥିଲା ଓ ଏହାକୁ ସ୍ୱର୍ଣ୍ଣରେ ମଢ଼ାଯାଇଥିଲା। ତେଣୁକରି ଏହି ପଟାଗୁଡ଼ିକ ବହୁତ ଓଜନ ହୋଇଥିଲା ଓ ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କରିବା ସମୟରେ ଏହିସବୁ ପଟାଗୁଡ଼ିକୁ ବୋହି ନେଇଯିବା ପାଇଁ ଭାରି କଷ୍ଟ ହେଉଥିଲା। ତେବେ ସେ ଯାହୁନା କାହିଁକି ଏହି ସମସ୍ତ ସାମଗ୍ରୀ ଲେବୀୟ ଗୋଷ୍ଠୀର ଯାଜକମାନଙ୍କର କାନ୍ଧରେ ଯାଉଥିଲା। ଏହି ପଟାଗୁଡ଼ିକୁ ପରସ୍ପର ସହିତ ସଂଯୁକ୍ତ କରିବା ପାଇଁ ପ୍ରଥମେ ଏହାକୁ ରୂପାର ଚୁଙ୍ଗି ସହିତ ସଂଯୁକ୍ତ କରାଯାଉଥିଲା ଓ ଏହି ଚୁଙ୍ଗି ମଧ୍ୟରେ ଅର୍ଗଳ ଦେଇ ଏହାକୁ ପରସ୍ପର ସହିତ ସଂଯୁକ୍ତ କରି ଛିଡ଼ା କରାଯାଉଥିଲା ଏବଂ ଏହି ସମସ୍ତ ପଟାଗୁଡ଼ିକର ଭାର ସେହି ରୂପାର ଚୁଙ୍ଗି ଉପରେ ରହୁଥିଲା ଓ ସମୁଦାୟ ସମାଗମ ତମ୍ବୁର ଭାର ସେହି ରୂପା ଉପରେ ରହୁଥିଲା, ଯେଉଁ ରୂପା କି ଉଦ୍ଧାରର ବିଷୟକୁ ପ୍ରକାଶ କରେ। ତେବେ ଏହି ସମାଗମ ତମ୍ବୁକୁ ସେହି ଅର୍ଗଳ ଦ୍ୱାରା ଏକତ୍ର ସଂଯୁକ୍ତ କରାଯାଇ ଛିଡ଼ା କରାଯାଉଥିଲା ଏବଂ ଏହି ସମାଗମ ତମ୍ବୁକୁ ଯେତେବେଳେ ଛିଡ଼ା କରାଇବାକୁ ହେଉଥିଲା ସେତେବେଳେ ସେହି ପଟା ଦେହରେ ଥିବା କେତେକ ବଳା ମଧ୍ୟରେ ଏହି ଅର୍ଗଳ ସର୍ବକୁ ପୂରାଇ ଏହି ପଟା ସବୁକୁ ଏକାଠି କରି ତମ୍ବୁ ଠିଆ କରାଇବାକୁ ହେଉଥିଲା ଓ ଏହାକୁ ଅତି ଦୃଢ଼ ରୂପେ ସ୍ଥାପନ କରାଯାଇପାରୁଥିଲା। ଆସନ୍ତୁ ଏହାପରେ ସେହି ସମାଗମ ତମ୍ବୁର ବାହାର ଓ ଭିତରର ବିଚ୍ଛେଦ ବସ୍ତ୍ରର ପ୍ରସ୍ତୁତିକରଣ ନେଇ କିଛି ଅଧ୍ୟୟନ କରି ଆଲୋଚନା କରିବା, ଯାହାକି 35-38 ମଧ୍ୟରେ ଲେଖା ଅଛି। ଦେଖନ୍ତୁ, ଏହି ସମାଗମ ତମ୍ବୁ ମଧ୍ୟରେ ଏକ ବିଚ୍ଛେଦ ବସ୍ତ୍ର ଥିଲା ଯାହାକୁ ଭିତରର ବିଚ୍ଛେଦ ବସ୍ତ୍ର ବୋଲି କୁହାଯାଏ ଏବଂ ଏହା ସେହି ମୁଖ୍ୟ ସମାଗମ ତମ୍ବୁକୁ ଦୁଇ ଭାଗରେ ବିଭକ୍ତ କରେ। ଛୋଟ ଭାଗଟିକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି ଓ ବଡ଼ ଭାଗଟିକୁ ପବିତ୍ର ସ୍ଥାନ ବୋଲି କହନ୍ତି। ଏହିପରି ଭାବେ ଏହି ବିଚ୍ଛେଦ ବସ୍ତ୍ର ମହାପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନ ମଧ୍ୟରେ ଏକ ବିଚ୍ଛେଦ ପ୍ରାଚୀର ପରି କାର୍ଯ୍ୟ କରୁଥିଲା। ତେବେ ଏହି ସମସ୍ତ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ କିମ୍ବା କାର୍ଯ୍ୟକୁ ଉପସ୍ଥାପିତ କରୁଥିଲା। ଆପଣ ଜାଣିଥିବେ, ପ୍ରଭୁ ଯୀଶୁ ଯେତେବେଳେ ସେହି କୃଷରେ ମୃତ୍ୟୁବରଣ କଲେ ସେତେବେଳେ କେତେକ ଅଦ୍ଭୁତ ଘଟଣାମାନ ମଧ୍ୟ ଘଟିଥିଲା, ଆଉ ସେହି ଘଟଣାମାନଙ୍କ ମଧ୍ୟରୁ ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇଖଣ୍ଡ ହୋଇଯିବା ଘଟଣା ଅନ୍ୟତମ, କାରଣ ତାହାଙ୍କର ସେହି କୃଷ୍ୟ ମୃତ୍ୟୁ ସେହି ବିଚ୍ଛେଦ ପ୍ରାଚୀରକୁ ହଟେଇଦେଲା, ଯଦ୍ୱାରା ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ସିଧାସଳଖ ପିତା ଈଶ୍ୱରଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବା। ତାଙ୍କର ସେହି କୃଷ୍ୟ ରକ୍ତ ପାପୀ ମନୁଷ୍ୟକୁ ପାପରୁ ଧୋଇ ପରିଷ୍କାର କରି ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ସକ୍ଷମ କରାଇଥାଏ ଓ ପିତା ଈଶ୍ୱରଙ୍କ ସହ ତୁଟିଯାଇଥିବା ସମ୍ପର୍କକୁ ପୁନର୍ବାର ଯୋଡ଼ି ଦେଇଥାଏ। ପ୍ରିୟ ବନ୍ଧୁ, ଆମମାନଙ୍କର ପାପ ଆମମାନଙ୍କ ଓ ଈଶ୍ୱରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବିଚ୍ଛିନ୍ନ କରେ। କିନ୍ତୁ ଯେତେବେଳେ ଆମେ ଆମର ପାପ ସବୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷ ନିକଟରେ ଅନୁତାପର ସହିତ ସ୍ୱୀକାର କରି ତହିଁ ନିମନ୍ତେ କ୍ଷମା ମାଗୁ, ସେତେବେଳେ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ତାହାଙ୍କ ଧାର୍ମିକତା ଦ୍ୱାରା ଆମମାନଙ୍କୁ ଧାର୍ମିକ କରି ଗଣନା କରନ୍ତି ଓ ଆମମାନେ ପିତା ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇ ତାହାଙ୍କ ସହ ସହଭାଗିତା ସ୍ଥାପନ କରିପାରିଥାଉ, କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପିତା ଈଶ୍ୱରଙ୍କ ସହିତ ମିଳିତ କରାଇଥାନ୍ତି। ତେଣୁ ଆସୁ, ଆଜି ଯଦି ଆମେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ସହ ସହଭାଗିତା ସ୍ଥାପନ କରିବାକୁ ଚାହୁଁ, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ନିଜର ସମସ୍ତ ପାପକୁ ସ୍ୱୀକାର କରି ପାପରୁ ଉଦ୍ଧାର ପାଇବାକୁ ଚେଷ୍ଟା କରୁ ଓ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରି ଓ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରି ତାହାଙ୍କ ମାଧ୍ୟମରେ ପିତା ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଲାଭ କରୁ। ତେବେ ଏଠାରେ ଆମେ 36 ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ 37 ଅଧ୍ୟୟନ କରିବାକୁ ଯିବା। ଏହି ପର୍ବରେ ଆମେ ସେହି ସମାଗମ ତମ୍ବୁ ମଧ୍ୟରେ ଥିବା ସାମଗ୍ରୀଗୁଡ଼ିକର ନିର୍ମାଣ ସମ୍ପର୍କରେ ଆଲୋଚନା କରିବା। ଏହିସବୁକୁ କେଉଁପରି ଯୋଜନାର ସହିତ ନିର୍ମାଣ କରାଯାଇଥିଲା ତାହା ଲକ୍ଷ୍ୟ କରିବା। ଏହି ପର୍ବରେ ଆମେ ସେହି ନିୟମ ସିନ୍ଦୁକ, ପାପାଛାଦନ, ଦର୍ଶନୀ ରୁଟିର ମେଜ, ଦୀପବୃକ୍ଷ, ଧୂପବେଦୀ, ଅଭିଷେକାର୍ଥକ ତୈଳ, ଏହି ସମସ୍ତ ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା ଓ ବତ୍ସଲ୍ୟେଲ କିପରି ସେହିସବୁ ନିର୍ମାଣ କଲେ ତାହା ଦେଖିବା। ତେବେ ଏହି ସମସ୍ତ ବିଷୟ ନେଇ ଆମେ ଏହି ଯାତ୍ରା ପୁସ୍ତକରେ ଦେଖିସାରିଛୁ ଓ ଏହିସବୁ ବିଷୟର ତାତ୍ପର୍ଯ୍ୟ ନେଇ ମଧ୍ୟ ଆଲୋଚନା କରିସାରିଛୁ, ତେଣୁ ମୁଁ ଏହାକୁ ଆଉ ପୁନର୍ବାର ବିଶେଷ ବ୍ୟାଖ୍ୟା କରିବାକୁ ଯାଉନାହିଁ। କିନ୍ତୁ ଯେଉଁ କେତେକ ବିଷୟ ବିଶେଷ ଗୁରୁତ୍ୱପୂର୍ଣ୍ଣ, ସେହିସବୁ ବିଷୟ ନେଇ ସଂକ୍ଷେପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ତେବେ ସମାଗମ ତମ୍ବୁ ମଧ୍ୟରେ ଯେଉଁ ସମସ୍ତ ସାମଗ୍ରୀ ନିର୍ମାଣ କରି ରଖାଯାଇଥିଲା ସେହିସବୁକୁ ଏହି ପ୍ରକାର ରଖାଯାଇଥିଲା। ପ୍ରଥମେ ସେହି ସମାଗମ ତମ୍ବୁର ପ୍ରାଙ୍ଗଣରେ ପିତ୍ତଳର ବେଦୀ ଓ ଏକ ପ୍ରକ୍ଷାଳନ ପାତ୍ର ରଖାଯାଇଥିଲା। ଏହାପରେ ସେହି ପବିତ୍ର ସ୍ଥାନରେ 3 ସାମଗ୍ରୀ ରଖାଯାଇଥିଲା, ସେଗୁଡ଼ିକ ହେଲା ସୁବର୍ଣ୍ଣର ଦୀପବୃକ୍ଷ, ଦର୍ଶନୀ ରୁଟିର ମେଜ ଏବଂ ଧୂପବେଦୀ ରଖାଯାଇଥିଲା। କିନ୍ତୁ ମହାପବିତ୍ର ସ୍ଥାନରେ 2 ମୁଖ୍ୟ ବିଷୟ ରଖାଯାଇଥିଲା, ତାହା ହେଉଛି ନିୟମ ସିନ୍ଦୁକ ଏବଂ ପାପାଛାଦନ। ସେହି ସମାଗମ ତମ୍ବୁକୁ 3 ଭାଗରେ ବିଭକ୍ତ କରାଯାଇଥିଲା ଓ 3 ପ୍ରବେଶ ଦ୍ୱାର ଥିଲା। ପ୍ରଥମେ ସେହି ପ୍ରାଙ୍ଗଣ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଏକ ଦ୍ୱାର ଥିଲା, ଦ୍ୱିତୀୟରେ ସେହି ପବିତ୍ର ସ୍ଥାନକୁ ପ୍ରବେଶ କରିବା ନିମନ୍ତେ ଏକ ଦ୍ୱାର ଥିଲା ଓ ତୃତୀୟରେ ସେହି ମହାପବିତ୍ର ସ୍ଥାନକୁ ପ୍ରବେଶ କରିବା ନିମନ୍ତେ ଏକ ଦ୍ୱାର ଥିଲା। ଏହିପରି ଭାବେ 3 ଦ୍ୱାର ଥିଲା। କିନ୍ତୁ ଏହି ମହାପବିତ୍ର ସ୍ଥାନରେ କେବଳ ମହାଯାଜକ ବର୍ଷକୁ ଥରେ ସେହି ମହାପ୍ରାୟଶ୍ଚିତର ଦିନରେ ପ୍ରବେଶ କରିପାରୁଥିଲେ ଓ ସେହି ପାପାଛେଦନ ଉପରେ ରକ୍ତ ଛିଞ୍ଚୁଥିଲେ, ଯେଉଁଥିପାଇଁ ଏହାକୁ ପାପାଛେଦନ ବୋଲି ନାମିତ କରାଯାଇଅଛି, କାରଣ ଏହା ପାପକୁ ଆଚ୍ଛେଦନ କରୁଥିଲା, ଯାହାକି ଆମେ ଲେବ୍ୟ ପୁସ୍ତକଟି ଅଧ୍ୟୟନ କରିବା ସମୟରେ ଦେଖିବାକୁ ପାରିବା ଓ ସେହି ବିଷୟ ନେଇ ବିଶେଷ ଆଲୋଚନା କରିବା। ତେବେ ବର୍ତ୍ତମାନ ଏହି ସମାଗମ ତମ୍ବୁର ସାମଗ୍ରୀ ଉପରେ କିଛି ଦୃଷ୍ଟି ଦେବା। ଏହି ସାତଟି ସାମଗ୍ରୀକୁ ସମାଗମ ତମ୍ବୁ ମଧ୍ୟରେ ଏପରି ଭାବରେ ସଜାଯାଇ ରଖାଯାଇଥିଲା ଯେପରି ଏହା ଆମକୁ ଏକ ଚମତ୍କାର ଛବି ପ୍ରଦାନ କରିବାକୁ ପାରେ। ସେହି ପିତ୍ତଳର ବେଦି ଖ୍ରୀଷ୍ଟଙ୍କର କୃଶକୁ ପ୍ରକାଶ କରେ, ଯେଉଁଠାରେ କି ଆମେ ପାପ କ୍ଷମା ପାଉ। ସେହି ପ୍ରକ୍ଷାଳନ ପାତ୍ର ପ୍ରକାଶ କରେ ଯେ ପ୍ରଭୁ ଶ୍ରୀଖ୍ରୀଷ୍ଟ ତାଙ୍କର ନିଜର ବିଶ୍ୱାସୀମାନଙ୍କୁ ଧୌତ କରନ୍ତି। ସେହି ପ୍ରକ୍ଷାଳନ ପାତ୍ର ଯେଉଁଠାରେ ତାହାଙ୍କର ବିଶ୍ୱାସୀମାନେ ସେମାନଙ୍କର ପାପ ସବୁ ସ୍ୱୀକାର କରନ୍ତି ଏବଂ ତାହାଙ୍କଠାରୁ କ୍ଷମା ପାଇ ପରିଷ୍କୃତ ହୁଅନ୍ତି, ଏହା ସୂଚୀକରଣକୁ ଦର୍ଶାଏ। ଏହାପରେ ସେହି ପବିତ୍ର ସ୍ଥାନ ହେଉଛି ଉପାସନାର ସ୍ଥାନ। ଏହି ସ୍ଥାନରେ ଯେଉଁ ସୁବର୍ଣ୍ଣ ଦୀପବୃକ୍ଷ ରଖାଯାଇଥିଲା ତାହା ଖ୍ରୀଷ୍ଟଙ୍କୁ ଦର୍ଶାଉଥିଲା ଯେ କି ଏହି ଜଗତର ଜ୍ୟୋତି। ସେହି ଦର୍ଶନୀ ରୁଟିନ୍ ମେଜ ଖ୍ରୀଷ୍ଟଙ୍କୁ ଜୀବନଦାୟକ ଆହାର ରୂପେ ଉପସ୍ଥାପିତ କରୁଥିଲା, ଯାହାଙ୍କୁ ଆମେ ଜୀବନରେ ଗ୍ରହଣ କରିବା ଦ୍ୱାରା ବାସ୍ତବ ଜୀବନ ପାଉ। ସେହି ଧୂପବେଦୀ ପ୍ରାର୍ଥନାର ସ୍ଥାନକୁ ବୁଝାଏ ଓ ଖ୍ରୀଷ୍ଟଙ୍କୁ ଆମର ମଧ୍ୟସ୍ଥି ରୂପେ ଉପସ୍ଥାପିତ କରେ, ଯେ କି ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କଠାରେ ନିତ୍ୟ ନିବେଦନ ପ୍ରାର୍ଥନା କରନ୍ତି। କିନ୍ତୁ ଆପଣ ଏଭ୍ରି ପୁସ୍ତକରେ ଦେଖିବାକୁ ପାରିବେ ଯେ ଏହି ଧୂପବେଦୀକୁ ପବିତ୍ର ସ୍ଥାନରେ ସ୍ଥାନ ଦିଆନଯାଇ ମହାପବିତ୍ର ସ୍ଥାନରେ ସ୍ଥାନ ଦିଆଯାଇଅଛି। ଏହାର କାରଣ ହେଉଛି ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗରେ ସେହି ମହାପବିତ୍ର ସ୍ଥାନରେ ଅଛନ୍ତି, କିନ୍ତୁ ସେହି ଧୂପବେଦୀ ସେହି ପବିତ୍ର ସ୍ଥାନର ବାହାରେ ଅଛି, ଯେଉଁଠାକୁ ଆଜି ଆପଣ ଓ ମୁଁ ମଧ୍ୟ ଯାଇପାରିବା। ଯେତେବେଳେ ବିଶ୍ୱାସୀମାନେ ଈଶ୍ୱରଙ୍କୁ ଉପାସନା କରିବାକୁ ଚାହାନ୍ତି, ସେମାନେ ଏହି ପବିତ୍ର ସ୍ଥାନକୁ ଆସନ୍ତି। ସେମାନେ ପାପ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ପ୍ରଶଂସା, ଧନ୍ୟବାଦ ଓ ନିବେଦନ ପ୍ରାର୍ଥନା ମଧ୍ୟ କରନ୍ତି। ଏହି ସମସ୍ତ ବିଷୟ ସେହି ଉପାସନାରେ ସ୍ଥାନ ପାଏ ଏବଂ ଏହି ସମସ୍ତ ବିଷୟ ସେହି ପବିତ୍ର ସ୍ଥାନରେ ସାଧିତ ହୁଏ। ଜଗତ ଯେଉଁ ଆଲୋକ ପ୍ରଦାନ କରେ, ଆପଣ ଯଦି ସେହି ଆଲୋକ ଚାହାନ୍ତି ତାହେଲେ ଆପଣଙ୍କୁ ବାହାରକୁ ଯିବାକୁ ହେବ। ମାତ୍ର ଆପଣ ଯଦି ସେହି ଦୀପବୃକ୍ଷରୁ ଆଲୋକ ଚାହାନ୍ତି ତାହେଲେ ଆପଣଙ୍କୁ ସେହି ପବିତ୍ର ସ୍ଥାନ ମଧ୍ୟକୁ ଯିବାକୁ ହେବ। ଆପଣ ଖ୍ରୀଷ୍ଟଙ୍କର ସେବା କରିବାକୁ ହେଲେ ଆପଣ କେବେ ହେଲେ ଜଗତର ଜ୍ଞାନ ଦ୍ୱାରା ଚାଲିପାରିବେ ନାହିଁ, ମାତ୍ର ଈଶ୍ୱରଙ୍କ ବାକ୍ୟ ରୂପ ଆଲୋକ ଦ୍ୱାରା ଚାଲିବାକୁ ହେବ। ଏହାପରେ ସେହି ମହାପବିତ୍ର ସ୍ଥାନ ଈଶ୍ୱରଙ୍କ ଉପସ୍ଥିତିରେ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ଏବ୍ରିୟ ପୁସ୍ତକରେ ଆମମାନଙ୍କୁ ସେହି ଅନୁଗ୍ରହର ସିଂହାସନର ନିକଟବର୍ତ୍ତୀ ହେବାକୁ କୁହାଯାଇଅଛି। ସେହି ପାପାଛେଦନ ଏହା ହିଁ ପ୍ରକାଶ କରେ ଏବଂ ଏହା ହେଉଛି ସେହି ସ୍ଥାନ ଯେଉଁ ସ୍ଥାନରେ ଆମେ ଆମର ଆବଶ୍ୟକତାର ସମୟରେ ଈଶ୍ୱରଙ୍କଠାରୁ ଦୟା ଓ ଅନୁଗ୍ରହ ଲାଭ କରୁ। ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେହି ପାପାଛେଦନ ସ୍ୱର୍ଗରେ ଅଛି, ସେହି ମହାପବିତ୍ର ସ୍ଥାନ ଆଜି ସ୍ୱର୍ଗରେ ଅଛି। ତେଣୁକରି ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ହେଲେ ସମାନ୍ତରାଳ ଭାବେ କୌଣସି ଗୃହକୁ ବା ମନୁଷ୍ୟ ନିକଟକୁ ଯାଉନା, ମାତ୍ର ଆମେ ସେହି ସ୍ୱର୍ଗ ଆଡ଼କୁ ଦୃଷ୍ଟି କରୁ ଓ ତାହାଙ୍କ ନିକଟକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ସିଧାସଳଖ ଯାଉ। ସେଥିପାଇଁ ପ୍ରଥମ ତିମୋଥୀ 2:5 ଏହିପରି ଲେଖା ଅଛି, କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣଙ୍କୁ ଦାନ କରି ଯଥାସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି। ପ୍ରିୟ ବନ୍ଧୁ, ଆପଣ ଆଜି କେଉଁଠାରେ? କିନ୍ତୁ ସେହି ଖ୍ରୀଷ୍ଟଙ୍କ କୃଶ ବିନା ଆଉ କାହିଁରେ ପରିତାଣ ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ଆତ୍ମସମୀକ୍ଷାରେ ଜୀବନ ଦାନ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।